ଆଦି ପୁସ୍ତକ ଛ ପର୍ବ ଏକ ପଦରୁ ବାଇଶ ପଦ, ଦ୍ୱିତୀୟ ପିତର ତିନ ପର୍ବ ନ ପଦ। ଫଟୁ ନମ୍ବର ଛ। ନହୋଚୋ ଡୋଙ୍ଗା ଇସେ ମୁହଁ କିସମଚୋ କେତକ ପୁରୁଖ ଥିଲେ ବିତୁନ ଯାହୁନାହେଁ, ଆଉ ଆଦମ ଆଉ ହବାଚୋ କେତକ ନାତି ଫୁତି ସୁତି ଆଉ କେତକ କେତକ ଏହୁନାହେଁ। ହୁମାନେ ସଭାଇ ପାପ କରିଲା ଆଉ ସତ ମହାପ୍ରଭୁଚୋ ଗୋଟକେ ନାହିଁ ମାନି। ହୁମାନଚୋ ପାପ ଏତକ ଜୋରଦାର ରହିଲ ଯୋ ସତ ମହାପ୍ରଭୁ ହୁମାନକେ ବୋର୍ଡ ଦୃଶନାଶ କରତୋ କାଜେ ଭାବିଲା। ହୁଥା ଜନାକ ଲୋକ ଗୋଟକ ରହିଲ ଜୋନ ଯୋ ହୁନ ସତ ମହାପ୍ରଭୁକେ ମୟା କରତ ରହିଲ, ଆଉ ହୁନାଚୋ ଗୋଟ ଗୋଇଟା ମାନତ ରହିଲ। ହୁନାଚୋ ନାଁ ନୋହ ରହିଲ। ସତ ମହାପ୍ରଭୁ ନୋହକେ ବଚାତୋ କାଜେ ହୁନାକେ ଗୋଟକ ବଡ଼କା ମୁହା ଡୋଙ୍ଗା ବନାତୋ ସିତିର ଗୋଠାଇଲ। ହୁନ ଡୋଙ୍ଗାକେ ବନାତୋ କାଜେ କେତକ ନାହିଁ କେତକ ବରସ ଲାଗୁ ରହିଲ। ନୋହ ଡୋଙ୍ଗା ବନାଇଲ ଚୋ ପାଛେ ଲୋକମାନକେ ସତ ମହାପ୍ରଭୁ ଚୋ ବିଚାର ବାବଦେ ଚେତାଉନ ଦେହୁ ରହିଲା, ଆଉ ହୁନ ବୋର୍ଡ ବାବଦେ ଗୋଠାଓତ ରହିଲ। ମାତର ଲୋକମାନ ହୁନ ବାବଦକେ ସତ ନାହିଁ କରତ ରହି, ଆଉ ପାପଲେ ଫିରତୋ କାଜ ମନା କରତ ରହିଲା।